ଓମ୍ ଶାନ୍ତି। 16/2/2026 ମହାବାକ୍ୟ। ବାବା କହୁଛନ୍ତି ମିଠେ ବଚେ। ପ୍ରାଣେଶ୍ୱର ବାବା ତୁମମାନଙ୍କୁ ପ୍ରାଣ ଦାନ ଦେବା ପାଇଁ ଆସିଛନ୍ତି। ପ୍ରାଣ ଦାନ ମିଳିବା ଅର୍ଥ ତମ ପ୍ରଧାନରୁ ସତପ୍ରଧାନ ହେବା। ଆଜିର ପ୍ରଶ୍ନ, ଡ୍ରାମାର ପ୍ରତ୍ୟେକ ରହସ୍ୟକୁ ଜାଣିଥିବା କାରଣରୁ କେଉଁ ଦୃଶ୍ୟ ତୁମ ପାଇଁ ନୂଆ ନୁହେଁ? ଡ୍ରାମାର ପ୍ରତ୍ୟେକ ରହସ୍ୟକୁ ଜାଣିଥିବା କାରଣରୁ କେଉଁ ଦୃଶ୍ୟ ତୁମ ପାଇଁ ନୂଆ ନୁହେଁ? ଆଜିର ଉତ୍ତର, ବର୍ତ୍ତମାନ ସମୟରେ ସାରା ଦୁନିଆରେ ଯେଉଁ ସବୁ ଗଣ୍ଡଗୋଳ ହେଉଛି, ବିନାଶ କାଳେ ବିପରୀତ ବୁଦ୍ଧି ହୋଇ ନିଜର ହିଁ କୂଳର ହତ୍ୟା କରିବା ପାଇଁ ଯେଉଁ ସବୁ ଅନେକ ସାଧନ ତିଆରି କରୁଛନ୍ତି, ଏହା କୌଣସି ନୂଆ କଥା ନୁହେଁ। କାହିଁକି ନା ତୁମେମାନେ ଜାଣିଛ, ଏହି ଦୁନିଆ ତ ନିଶ୍ଚିତ ବଦଳିବ। ମହାଭାରତ ଯୁଦ୍ଧ ପରେ ହିଁ ଆମର ନୂଆ ଦୁନିଆ ଆସିବ। ଆଜିର ଗୀତ, ୟୋ କୌନ ଆଜ୍ ଆୟା। ଓମ୍ ଶାନ୍ତି। ସକାଳୁ ସକାଳୁ ଇଏ କିଏ ଆସି ମୁରଲୀ ଶୁଣାଉଛନ୍ତି? ଦୁନିଆ ତ ବିଲକୁଲ ହିଁ ଘୋର ଅନ୍ଧକାରରେ ରହିଛି, ତୁମେ ଏବେ ମୁରଲୀ ଶୁଣୁଛ ଜ୍ଞାନର ସାଗର ପତିତ ପାବନ ପ୍ରାଣେଶ୍ୱର ବାବାଙ୍କ ଠାରୁ। ସେ ହେଉଛନ୍ତି ପ୍ରାଣ ରକ୍ଷା କଲାବାଲା ଈଶ୍ୱର। କଥାରେ କହିଥାନ୍ତି ନା, ହେ ଈଶ୍ୱର ଏହି ଦୁଃଖରୁ ବଞ୍ଚାଅ। ସେମାନେ ଭୌତିକ କୂଳ ସାହାଯ୍ୟ ମାଗୁଛନ୍ତି, ସେମାନେ ଭୌତିକ ସ୍ଥୂଳ ସାହାଯ୍ୟ ମାଗୁଛନ୍ତି। ଏବେ ତୁମମାନଙ୍କୁ ଅବିନାଶୀ ସୂକ୍ଷ୍ମ ସାହାଯ୍ୟ ମିଳୁଛି, କାହିଁକି ନା ବାବା ଆସିଛି। ଏବେ ତୁମମାନଙ୍କୁ ଅବିନାଶୀ ସୂକ୍ଷ୍ମ ସାହାଯ୍ୟ ମିଳୁଛି, କାହିଁକି ନା ବାବା ଅବିନାଶୀ ଅଟନ୍ତି ନା। ତୁମେ ଜାଣିଛ, ଆତ୍ମା ମଧ୍ୟ ଗୁପ୍ତ ଅଟେ, ପିଲାମାନଙ୍କର ଶରୀର ଦୃଶ୍ୟମାନ ଅଟେ। ତେଣୁ ବାବାଙ୍କର ଶ୍ରୀମତ୍ ପିଲାମାନଙ୍କ ପ୍ରତି ରହିଛି। ସର୍ବଶାସ୍ତ୍ରମୟୀ ଶିରୋମଣି ଗୀତା ପ୍ରସିଦ୍ଧ ଅଟେ, ସେଥିରେ କେବଳ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି। ଏବେ ତୁମେ ଜାଣୁଛ, ଶ୍ରୀମତ୍ ଭଗବାନ ଉବାଚ ଅଟେ। ଏକଥା ମଧ୍ୟ ବୁଝୁଛ ଯେ ଭ୍ରଷ୍ଟାଚାରୀରୁ ଶ୍ରେଷ୍ଠାଚାରୀ ଏକମାତ୍ର ବାବା ହିଁ କରିଥାନ୍ତି, ସେ ହିଁ ନରରୁ ନାରାୟଣ କରାଉଛନ୍ତି। ସତ୍ୟ ନାରାୟଣଙ୍କର କଥା ମଧ୍ୟ ରହିଛି, ଅମର କଥାର ଗାୟନ ମଧ୍ୟ କରାଯାଇଥାଏ। ଅମର ପୁରୀର ମାଲିକ କରାଇବା ଅଥବା ନରରୁ ନାରାୟଣ କରାଇବା ଏକା କଥା ଅଟେ, ଏହା ହେଉଛି ମୃତ୍ୟୁଲୋକ। ଭାରତ ହିଁ ଅମରପୁରୀ ଥିଲା, ଏକଥା କାହାକୁ ହେଲେ ଜଣା ନାହିଁ। ଏହିଠାରେ ହିଁ ଅମର ବାବା ପାର୍ବତୀମାନଙ୍କୁ ଅମର କଥା ଶୁଣାଇଥିଲେ। ଜଣେ ପାର୍ବତୀ ଅଥବା ଜଣେ ଦ୍ରୌପଦୀ ନଥିଲେ, ଏହି ଜ୍ଞାନ ତ ଅନେକ ସନ୍ତାନ ଶୁଣୁଛନ୍ତି, ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ଶୁଣାଉଛନ୍ତି। ବାବା କହୁଛନ୍ତି, ମୁଁ ବ୍ରହ୍ମା ଦ୍ୱାରା ମଧୁର ସନ୍ତାନମାନଙ୍କୁ ବୁଝାଉଛି। ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମକୁ ଆତ୍ମ ଅଭିମାନୀ ନିଶ୍ଚୟ ହେବାକୁ ପଡ଼ିବ, ତାହା ତ ବାବା ହିଁ କରିପାରିବେ। ଦୁନିଆରେ ଜଣେ ହେଲେ ମନୁଷ୍ୟ ନାହାନ୍ତି ଯାହାଙ୍କ ପାଖରେ ଆତ୍ମାର ଜ୍ଞାନ ଥିବ। ଆତ୍ମାର ଜ୍ଞାନ ନାହିଁ, ତେବେ ପରମାତ୍ମାଙ୍କର ଜ୍ଞାନ କିପରି ରହିବ? କହିଦେଇଛନ୍ତି, ଆମେ ଆତ୍ମା ସ ପରମାତ୍ମା ଅଟୁ। ତେଣୁ କେତେ ବଡ଼ ଭୁଲ ମଧ୍ୟରେ ସାରା ଦୁନିଆ ଛନ୍ଦି ହୋଇଯାଇଛି। ବିଲକୁଲ ହିଁ ପଥର ବୁଦ୍ଧି ଅଟନ୍ତି, ବିଦେଶୀମାନେ ମଧ୍ୟ କମ୍ ପଥର ବୁଦ୍ଧି ନୁହନ୍ତି। ଏକଥା ସେମାନଙ୍କ ବୁଦ୍ଧିରେ ଆସୁନାହିଁ ଯେ ଆମେ ଯେଉଁ ବମ୍ ଆଦି ତିଆରି କରୁଛୁ, ଏହା ତ ନିଜର ବିନାଶ କରିବା ସହିତ ସାରା ଦୁନିଆରେ ମଧ୍ୟ ବିନାଶ କରିବା ପାଇଁ ତିଆରି କରୁଛୁ। ତେଣୁ ଏହି ସମୟରେ ବୁଦ୍ଧି କୌଣସି କାମର ନୁହେଁ, ନିଜର ହିଁ ବିନାଶ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରୁଛନ୍ତି। ତୁମମାନଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ। ଜାଣିଛ ଡ୍ରାମା ଅନୁସାରେ ସେମାନଙ୍କର ମଧ୍ୟ ଅଭିନୟ ରହିଛି। ଡ୍ରାମାର ବନ୍ଧନରେ ବନ୍ଧା ହୋଇଛନ୍ତି। ପଥର ବୁଦ୍ଧି ନ ହୋଇଥିଲେ କଣ ଏପରି କାମ କରିଥାନ୍ତେ? ସାରା କୂଳର ବିନାଶ କରୁଛନ୍ତି, ଆଶ୍ଚର୍ଯ୍ୟ ଅଟେ ନା କଣ କରୁଛନ୍ତି? ଆଜି ସବୁ ଠିକ୍ଠାକ୍ ଚାଲୁଛି, କାଲି ମିଲିଟ୍ରୀ ବିଗିଡ଼ି ଗଲା ତ ପ୍ରେସିଡେଣ୍ଟଙ୍କୁ ମଧ୍ୟ ମାରିଦେଉଛନ୍ତି। ଏହିପରି ଦୁର୍ଘଟଣାମାନ ହୋଇଚାଲିଛି, କାହାକୁ ବି ସହିପାରୁନାହାନ୍ତି। ଶକ୍ତିଶାଳୀ ଅଟନ୍ତି ନା? ଆଜିକାଲି ଦୁନିଆରେ ବହୁତ ହଙ୍ଗାମା ହେଉଛି, ପଥର ବୁଦ୍ଧି ମଧ୍ୟ ବହୁତ ଅଛନ୍ତି। ଏବେ ତୁମେ ଜାଣୁଛ ବିନାଶ କାଳେ ଯିଏ ବାବାଙ୍କ ଠାରୁ ବିପରୀତ ବୁଦ୍ଧି ଅଟନ୍ତି ସେମାନଙ୍କ ନିମନ୍ତେ ବିନାଶୟନ୍ତୀ ଗାୟନ ରହିଛି। ବର୍ତ୍ତମାନ ଏହି ଦୁନିଆରେ ପରିବର୍ତ୍ତନ ହେବ, ଏକଥା ମଧ୍ୟ ଜାଣିଛ ଯେ ବାସ୍ତବରେ ମହାଭାରତ ଲଢ଼େଇ ଲାଗିଥିଲା, ବାବା ରାଜଯୋଗ ଶିଖାଇଥିଲେ। ଶାସ୍ତ୍ରରେ ତ ସମ୍ପୂର୍ଣ୍ଣ ବିନାଶ ଦେଖାଇଛନ୍ତି, କିନ୍ତୁ ସମ୍ପୂର୍ଣ୍ଣ ବିନାଶ ତ ହେଉନାହିଁ, ତାହେଲେ ତ ପ୍ରଳୟ ହୋଇଯିବ, ଆଉ କେହି ମନୁଷ୍ୟ ମଧ୍ୟ ରହିବେ ନାହିଁ, କେବଳ ପାଞ୍ଚ ତତ୍ତ୍ୱ ରହିଯିବ। କିନ୍ତୁ ଏପରି ତ ହୋଇପାରିବ ନାହିଁ, ପ୍ରଳୟ ହୋଇଗଲେ ପୁଣି ମନୁଷ୍ୟ କେଉଁଠାରୁ ଆସିବେ? ଦେଖାଉଛନ୍ତି ଯେ ଶ୍ରୀକୃଷ୍ଣ ଆଙ୍ଗୁଳି ଚୁଚୁମି ଚୁଚୁମି ଅଶ୍ୱସ୍ଥ ପତ୍ର ଉପରେ ସାଗରରେ ଭାସି ଭାସି ଆସିଥିଲେ। ବାଳକ ଏହିପରି ଭାବରେ ସାଗରରେ କିପରି ଆସିପାରିବେ? ଶାସ୍ତ୍ରରେ ଏପରି କଥା ସବୁ ଲେଖିଦେଇଛନ୍ତି ଯେ ସେ କଥା ନ କହିଲେ ଭଲ। ବର୍ତ୍ତମାନ ତୁମେ କୁମାରୀମାନଙ୍କ ଦ୍ୱାରା ଏହି ବିଦ୍ୱାନ ଭୀଷ୍ମ ପିତାମହ ଅର୍ଥାତ୍ ବଡ଼ ବଡ଼ ସନ୍ନ୍ୟାସୀ ଆଦିଙ୍କୁ ମଧ୍ୟ ଜ୍ଞାନର ବାଣ ମାରିଯାଉଛ, ଜ୍ଞାନର ବାଣ ମରାଯାଉଛି। ଭବିଷ୍ୟତରେ ସେମାନେ ମଧ୍ୟ ଆସିବେ। ଯେତେ ଯେତେ ତୁମେ ସେବାରେ ଜୋର ଦେବ, ବାବାଙ୍କର ପରିଚୟ ସମସ୍ତଙ୍କୁ ଦେଇ ଚାଲିବ, ସେତେ ତୁମର ପ୍ରଭାବ ପଡ଼ିବ, ହଁ ବିଘ୍ନ ମଧ୍ୟ ପଡ଼ିବ। ଏ କଥାର ମଧ୍ୟ ଗାୟନ ରହିଛି ଯେ ଆସୁରୀ ସମ୍ପ୍ରଦାୟର ଏହି ଜ୍ଞାନ ଯଜ୍ଞରେ ବହୁତ ବିଘ୍ନ ପଡ଼ିଥାଏ। ବିଚାରା ପଥର ବୁଦ୍ଧି ମନୁଷ୍ୟ କିଛି ବି ଜାଣିପାରୁନାହାନ୍ତି ଯେ ଏସବୁ କଣ ହେଉଛି। କହୁଛନ୍ତି ଏହାଙ୍କର ଜ୍ଞାନ ହିଁ ନିଆରା ଅଟେ। ଏକଥା ମଧ୍ୟ ତୁମେ ଜାଣିଛ ଯେ ଏହା ନୂଆ ଦୁନିଆ ପାଇଁ ନୂଆ କଥା ଅଟେ। ବାବା କହୁଛନ୍ତି ଏହି ରାଜଯୁଗ ତୁମକୁ ଆଉ କେହି ଶିଖାଇ ପାରିବେ ନାହିଁ, ଜ୍ଞାନ ଏବଂ ଯୋଗ ବାବା ହିଁ ଶିଖାଉଛନ୍ତି। ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି, ସେ ହିଁ ପତିତ ପାବନ ଅଟନ୍ତି। ତେବେ ନିଶ୍ଚିତ ପତିତ ମାନଙ୍କୁ ହିଁ ଜ୍ଞାନ ଦେବେ ନା? ପିଲାମାନେ ବୁଝୁଛନ୍ତି ଯେ ଆମେ ପାରସ ବୁଦ୍ଧି ହୋଇ ପାରସନାଥ ହେଉଛୁ। ମନୁଷ୍ୟମାନେ ତ କେତେ ଢେର ମନ୍ଦିର ତିଆରି କରୁଛନ୍ତି, କିନ୍ତୁ ସେ କିଏ କଣ କରିଯାଇଛନ୍ତି କିଛି ବି ଅର୍ଥକୁ ବୁଝୁନାହାନ୍ତି। ପାରସନାଥଙ୍କର ମଧ୍ୟ ମନ୍ଦିର ଅଛି, କିନ୍ତୁ କେହି ବି ଜାଣିନାହାନ୍ତି। ଭାରତ ପାରସ୍ପରି ଥିଲା, ସୁନା ହୀରା ନୀଳାର ମହଲ ଥିଲା, ଏହା କାଲିର କଥା। ସେମାନେ ତ କେବଳ ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି, ଏବଂ ବାବା କହୁଛନ୍ତି ସାରା ଡ୍ରାମା ହିଁ 5000 ବର୍ଷର ଅଟେ। ସେଥିପାଇଁ ତ କୁହାଯାଉଛି ଆଜିର ଭାରତ କିପରି ହୋଇଛି, କାଲିର ଭାରତ କିପରି ଥିଲା। ଲକ୍ଷ ଲକ୍ଷ ବର୍ଷର କଥା ତ କାହାର ସ୍ମୃତିରେ ରହିବ ନାହିଁ, ତୁମମାନଙ୍କୁ ଏବେ ସ୍ମୃତି ଆସିଛି। ଜାଣିଛ ବାବା ପ୍ରତ୍ୟେକ 5000 ବର୍ଷ ପରେ ଆସି ଆମକୁ ସ୍ମୃତି ଦେଉଛନ୍ତି, ତୁମେମାନେ ସ୍ୱର୍ଗର ମାଲିକ ଥିଲ। 5000 ବର୍ଷର କଥା ଯଦି କାହାକୁ ବି ପଚରାଯାଏ ଏଇ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ କେବେ ଥିଲା, କେତେ ବର୍ଷ ହେଲାଣି, ତେବେ ଲକ୍ଷ ଲକ୍ଷ ବର୍ଷ କହିଦେବେ। ତୁମେ ବୁଝାଇ ପାରିବ ଏହା ତ 5000 ବର୍ଷର କଥା ଅଟେ। କହୁଛନ୍ତି ମଧ୍ୟ ଶ୍ରୀକୃଷ୍ଣଙ୍କର ଏତେ କହୁଛନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ଏତେ ସମୟ ପୂର୍ବରୁ ସ୍ୱର୍ଗ ଥିଲା। ବାବା ତ ଭାରତକୁ ହିଁ ଆସୁଛନ୍ତି, ଏ କଥା ମଧ୍ୟ ପିଲାମାନଙ୍କୁ ବୁଝାଉଛନ୍ତି। ଯଦି ବାବାଙ୍କର ଜୟନ୍ତୀ ପାଳନ କରୁଛନ୍ତି ତେବେ ସିଏ ନିଶ୍ଚିତ କିଛି କରିବାକୁ ଆସିଥିବେ। ପତିତ ପାବନ ଅଟନ୍ତି, ତେବେ ନିଶ୍ଚୟ ଆସି ପବିତ୍ର କରାଉଛନ୍ତି। ଜ୍ଞାନ ସାଗର ମଧ୍ୟ ଅଟନ୍ତି, ତେବେ ନିଶ୍ଚୟ ଜ୍ଞାନ ଦେବେ ନା? ଯୋଗଯୁକ୍ତ ହୋଇ ବଡ଼ ଜିନିଷ ଯୋଗଯୁକ୍ତ ହୋଇ ବସ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ଏହା ଜ୍ଞାନ ହେଲା ନା? ସେମାନେ ତ ହେଲେ ହଟଯୋଗୀ, ଗୋଡ଼ ଉପରେ ଗୋଡ଼ ପକାଇ ବସୁଛନ୍ତି, କଣ କଣ ସବୁ କରୁଛନ୍ତି। ତୁମେ ମାତାମାନେ ତ ଏହିପରି କରିପାରିବ ନାହିଁ, ଏପରି ବସି ମଧ୍ୟ ପାରିବ ନାହିଁ। ବାବା କହୁଛନ୍ତି ମଧୁର ପିଲାମାନେ ଏସବୁ କିଛି କରିବା ତୁମର ଦରକାର ନାହିଁ, ସ୍କୁଲରେ ପିଲାମାନେ କାଇଦା ଅନୁସାରେ ବସିଥାନ୍ତି। ବାବା ତ ସେ କଥା ମଧ୍ୟ କହୁନାହାନ୍ତି, ତୁମର ଯେପରି ଇଚ୍ଛା ସେହିପରି ବସ, ବସି ବସି ଥକିଗଲେ ପୁଣି ଶୋଇପଡ଼। ବାବା କୌଣସି କଥାରେ ମନା କରୁନାହାନ୍ତି, ଏହା ତ ବିଲକୁଲ ସହଜ ବୁଝିବାର କଥା, ଏଥିରେ କୌଣସି ଅସୁବିଧାର କଥା ହିଁ ନାହିଁ। ଯେତେ ବି ରୋଗଗ୍ରସ୍ତ ହୋଇଥାଅ କିଏ ଜାଣେ, ମୁରଲୀ ଶୁଣୁ ଶୁଣୁ ଶିବ ବାବାଙ୍କ ୟାଦରେ ହୁଏତ ପ୍ରାଣ ଚାଲିଯିବ। ଗାୟନ କରାଯାଇଥାଏ ନା, ଗଙ୍ଗାର କୂଳ ହୋଇଥିବ, ଗଙ୍ଗାଜଳ ମୁଖରେ ଥିବ, ତେବେ ଯାଇ ଶରୀରରୁ ପ୍ରାଣ ବାହାରୁ। ସେ ସବୁ ତ ହେଉଛି ଭକ୍ତି ମାର୍ଗର କଥା, ବାସ୍ତବରେ ଏହା ହେଉଛି ଜ୍ଞାନ ଅମୃତର କଥା। ତୁମେ ଜାଣିଛ ସତରେ ଆମର ଏହିପରି ହିଁ ପ୍ରାଣ ଯିବ। ତୁମେମାନେ ପରମଧାମରୁ ଆସୁଛ, ମୋତେ ସେଠାରେ ଛାଡ଼ି ଦେଇ ତୁମେ ସୁଖଧାମକୁ ଯାଉଛ। ବାବା କହୁଛନ୍ତି ମୁଁ ତ ତୁମମାନଙ୍କୁ ସାଥିରେ ନେଇଯିବି, ମୁଁ ଆସିଛି ପିଲାମାନଙ୍କୁ ଘରକୁ ନେଇଯିବା ପାଇଁ। ତୁମକୁ ନା ନିଜ ଘର ବିଷୟରେ ଜଣା ଅଛି ନା ଆତ୍ମା ବିଷୟରେ ଜଣା ଅଛି। ମାୟା ବିଲକୁଲ ହିଁ ଡେଣା କାଟିଦେଇଛି, ସେଥିପାଇଁ ଆତ୍ମା ଉଡ଼ିପାରୁ ନାହିଁ, କାହିଁକି ନା ତମ ପ୍ରଧାନ ଅଟେ। ଆତ୍ମା ସତ ପ୍ରଧାନ ନ ହେବା ପର୍ଯ୍ୟନ୍ତ ଶାନ୍ତିଧାମକୁ କିପରି ଯାଇପାରିବ? ଏକଥା ମଧ୍ୟ ଜାଣିଛ, ଡ୍ରାମାର ପ୍ଲାନ ଅନୁସାରେ ସମସ୍ତଙ୍କୁ ତମ ପ୍ରଧାନ ହେବାକୁ ହିଁ ପଡ଼ିବ। ବର୍ତ୍ତମାନ ସମୟରେ ସାରା ବୃକ୍ଷ ବିଲକୁଲ ତମ ପ୍ରଧାନ ଜୀର୍ଣ୍ଣ ଶୀର୍ଣ୍ଣ ହୋଇଗଲାଣି। ପିଲାମାନେ ଜାଣିଛନ୍ତି ସବୁ ଆତ୍ମାମାନେ ତମ ପ୍ରଧାନ ଅଟନ୍ତି। ନୂଆ ଦୁନିଆରେ ସତ ପ୍ରଧାନ ଆତ୍ମା ରହିବେ, ଏଠାରେ କାହାର ସତ ପ୍ରଧାନ ଅବସ୍ଥା ହୋଇପାରିବ ନାହିଁ। ବର୍ତ୍ତମାନ ଆତ୍ମା ପବିତ୍ର ହୋଇଗଲେ ପୁଣି ଶରୀରରେ ରହିପାରିବ ନାହିଁ, ଶରୀର ଛାଡ଼ି ଚାଲିଯିବ। ସମସ୍ତେ ଭକ୍ତି କରୁଛନ୍ତି ମୁକ୍ତି ପାଇଁ ଅଥବା ଶାନ୍ତିଧାମକୁ ଯିବା ପାଇଁ, କିନ୍ତୁ କେହି ହେଲେ ଘରକୁ ଫେରି ଯାଇପାରିବେ ନାହିଁ, ଏହା ନିୟମ ନୁହେଁ। ଧାରଣ କରିବା ପାଇଁ ବାବା ଏହିସବୁ ରହସ୍ୟକୁ ବୁଝାଉଛନ୍ତି। ତଥାପି ମଧ୍ୟ ମୁଖ୍ୟ କଥା ହେଉଛି ବାବାଙ୍କୁ ୟାଦ କରିବା, ସ୍ୱଦର୍ଶନ ଚକ୍ରଧାରୀ ହେବା। ବୀଜକୁ ମନେ ପକାଇବା ଦ୍ୱାରା ସାରା ବୃକ୍ଷ ବୁଦ୍ଧିରେ ଆସିଯିବ। ବୃକ୍ଷ ପ୍ରଥମେ ଛୋଟ ପରେ ବଡ଼ ହୋଇଥାଏ। ଅନେକ ଧର୍ମ ଅଛି ନା, ତୁମେ ଗୋଟିଏ ସେକେଣ୍ଡରେ ଜାଣି ନେଉଛ। ଦୁନିଆରେ ଏହି କଥା କାହାକୁ ହେଲେ ବି ଜଣା ନାହିଁ। ମନୁଷ୍ୟ ସୃଷ୍ଟିର ବୀଜରୂପ ଏକମାତ୍ର ବାବା ହିଁ ଅଟନ୍ତି। ବାବା କଣ କେବେ ସର୍ବବ୍ୟାପୀ ହୋଇପାରିବେ? ଏହା ହେଉଛି ସବୁଠାରୁ ବଡ଼ ଭୁଲ। ତୁମେ ବୁଝାଉଛ ମଧ୍ୟ ମନୁଷ୍ୟକୁ କେବେ ଭଗବାନ କୁହାଯାଏ ନାହିଁ। ବାବା ପିଲାମାନଙ୍କୁ ସବୁ କଥା ସହଜ କରି ବୁଝାଉଛନ୍ତି। ପୁଣି ଯାହାର ଭାଗ୍ୟରେ ଅଛି, ନିଶ୍ଚୟ ଅଛି, ତେବେ ସେ ନିଶ୍ଚିତ ବାବାଙ୍କଠାରୁ ସମ୍ପତ୍ତି ନେବ। ନିଶ୍ଚୟ ନହେଲେ କିଛି ମଧ୍ୟ ବୁଝିପାରିବ ନାହିଁ। ଭାଗ୍ୟରେ ହିଁ ନାହିଁ ତେବେ ପୁରୁଷାର୍ଥ କ'ଣ କରିବେ? ଯାହାର ଭାଗ୍ୟରେ ନାହିଁ ସେମାନେ ଏଭଳି ବସିଥାନ୍ତି ଯେପରି କିଛି ବି ବୁଝୁନାହାନ୍ତି। ଏତିକି ମଧ୍ୟ ନିଶ୍ଚୟ ନାହିଁ ଯେ ବାବା ଆସିଛନ୍ତି, ଭାଗ୍ୟରେ ନାହିଁ ସେମାନେ ଏଭଳି ବସିଥାନ୍ତି। ଏତିକି ମଧ୍ୟ ନିଶ୍ଚୟ ନାହିଁ ଯେ ବାବା ଆସିଛନ୍ତି ଅବିନାଶୀ ସମ୍ପତ୍ତି ଦେବା ପାଇଁ। ଯେପରି କୌଣସି ନୂଆ ଲୋକ ମେଡିକାଲ କଲେଜରେ ଯାଇ ବସିବେ ତ କ'ଣ ବୁଝିବେ? କିଛି ବି ବୁଝିବେ ନାହିଁ। ଏଠାରେ ମଧ୍ୟ ସେହିପରି ଆସି ବସୁଛନ୍ତି। ଏହି ଅବିନାଶୀ ଜ୍ଞାନର ବିନାଶ ହେଉନାହିଁ, ଏକଥା ମଧ୍ୟ ବାବା ବୁଝାଉଛନ୍ତି। ରାଜଧାନୀ ସ୍ଥାପନ ହେଉଛି ନା, ତେଣୁ ଚାକର ବାକର ପ୍ରଜାଙ୍କର ମଧ୍ୟ ଚାକର ବାକର ସବୁ ଦରକାର ନା, ତେଣୁ ଏହିପରି ମଧ୍ୟ ଆସୁଛନ୍ତି। କେତେ ଜଣଙ୍କର ତ ବହୁତ ଭଲ ଭାବରେ ବୁଦ୍ଧିରେ ବସିଯାଉଛି, ମତାମତ ମଧ୍ୟ ଲେଖୁଛନ୍ତି। ଏବେ ଆଗକୁ ଉପରକୁ ଉଠିବାକୁ ଚେଷ୍ଟା କରିବେ, କିନ୍ତୁ ସେ ସମୟରେ ମୁସ୍କିଲ ହେବ, କାହିଁକି ନା ସେ ସମୟରେ ମଧ୍ୟ ବହୁତ ହଙ୍ଗାମା ହେବ, ଦିନକୁ ଦିନ ତୁଫାନ ବଢ଼ି ଚାଲିବ। ଏତେ ସେବା କେନ୍ଦ୍ର ସବୁ ରହିଛି, ଭଲ ଭାବରେ ବୁଝିବେ ମଧ୍ୟ। ଏକଥା ଲେଖାଯାଇଛି, ବ୍ରହ୍ମା ଦ୍ୱାରା ସ୍ଥାପନା, ବିନାଶ ମଧ୍ୟ ସମ୍ମୁଖରେ ଦେଖୁଛନ୍ତି, ବିନାଶ ତ ହେବାର ଅଛି। ସରକାର ମଧ୍ୟ ଚାହୁଁଛନ୍ତି ଜନ୍ମ ନିୟନ୍ତ୍ରଣ ହେଉ, କିନ୍ତୁ ଏଥିରେ କିଏ ବା କ'ଣ କରିପାରିବେ? ବୃକ୍ଷର ବୃଦ୍ଧି ତ ନିଶ୍ଚିତ ହେବ, ଯେପର୍ଯ୍ୟନ୍ତ ବାବା ଅଛନ୍ତି ସେ ପର୍ଯ୍ୟନ୍ତ ସବୁ ଧର୍ମର ଆତ୍ମାମାନଙ୍କୁ ଏହିଠାରେ ହିଁ ରହିବାକୁ ହିଁ ପଡ଼ିବ। ଯେବେ ଏଠାରେ ପରମାତ୍ମାଙ୍କର ଯିବାର ସମୟ ହେବ, ତେବେ ସେଠାରୁ ଆତ୍ମାମାନଙ୍କର ଆସିବା ବନ୍ଦ ହୋଇଯିବ। ଏବେ ତ ସମସ୍ତଙ୍କୁ ଆସିବାକୁ ହିଁ ପଡ଼ିବ, କିନ୍ତୁ ଏକଥା କେହି ବୁଝିପାରୁନାହାନ୍ତି। ବାପୁଜି ମଧ୍ୟ କହୁଥିଲେ, ରାବଣ ରାଜ୍ୟ ଚାଲିଛି, ଆମର ରାମ ରାଜ୍ୟ ଦରକାର। କହନ୍ତି ଅମୁକ ସ୍ୱର୍ଗବାସୀ ହେଲା, ତେବେ ଏହାର ଅର୍ଥ ଏହା ନର୍କ ଅଟେ ନା? ମନୁଷ୍ୟ ଏତିକି ମଧ୍ୟ ବୁଝିପାରୁନାହାନ୍ତି। ସ୍ୱର୍ଗବାସୀ ହେଲା ତ ଭଲ ହେଲା ନା, ନିଶ୍ଚିତ ନର୍କବାସୀ ଥିଲା। ବାବା ବୁଝାଉଛନ୍ତି ମନୁଷ୍ୟମାନଙ୍କର ଚେହେରା ତ ମନୁଷ୍ୟର, କିନ୍ତୁ ଚରିତ୍ର ମାଙ୍କଡ଼ର ଅଟେ। ସମସ୍ତେ ଗାନ କରୁଛନ୍ତି ପତିତ ପାବନ ସୀତାରାମ, ଆମେ ସମସ୍ତେ ପତିତ ଅଟୁ। ପବିତ୍ର କରିଲା ବାଲା ହେଉଛନ୍ତି ବାବା, ସେମାନେ ସମସ୍ତେ ହେଉଛନ୍ତି ଭକ୍ତି ମାର୍ଗର ସୀତା, ବାବା ହେଉଛନ୍ତି ରାମ। କାହାକୁ ସିଧାସଳଖ ଏକଥା କହିଲେ ମାନିବେ ନାହିଁ, ରାମକୁ ଡାକୁଛନ୍ତି। ଏବେ ତୁମମାନଙ୍କୁ ବାବା ତୃତୀୟ ନେତ୍ର ଦେଇଛନ୍ତି, ତୁମେ ଯେପରି ଅଲଗା ଦୁନିଆର ହୋଇଯାଇଛ। ପୁରୁଣା ଦୁନିଆରେ କ'ଣ କ'ଣ ସବୁ କରୁଛନ୍ତି ଏବେ ତୁମେ ଜାଣୁଛ। ତୁମେମାନେ ଅଜ୍ଞାନୀରୁ ଜ୍ଞାନୀ ହୋଇଛ, ରାବଣ ତୁମକୁ ଏତେ ଅଜ୍ଞାନୀ କରିଦେଇଛି। ବାବା ବୁଝାଉଛନ୍ତି, ବର୍ତ୍ତମାନ ସମୟରେ ସବୁ ମନୁଷ୍ୟ ତମ ପ୍ରଧାନ ହୋଇଯାଇଛନ୍ତି, ସେଥିପାଇଁ ତ ବାବା ଆସି ସତ ପ୍ରଧାନ କରାଉଛନ୍ତି। ବାବା କହୁଛନ୍ତି, ଯଦିଓ ତୁମେମାନେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପାଦନ କରୁଛ, କିନ୍ତୁ ଗୋଟିଏ କଥା ମନେ ରଖ, ବାବାଙ୍କୁ ମନେ ପକାଇବାକୁ ହେବ। ତମ ପ୍ରଧାନରୁ ସତ ପ୍ରଧାନ ହେବାର ରାସ୍ତା ଆଉ କେହି କହିପାରିବେ ନାହିଁ। ସମସ୍ତଙ୍କର ରୁହାନୀ ସର୍ଜନ ଜଣେ ହିଁ ଅଟନ୍ତି, ସେ ହିଁ ଆସି ଆତ୍ମାମାନଙ୍କୁ ଇଞ୍ଜେକ୍ସନ ଲଗାଉଛନ୍ତି। କାହିଁକି ନା ଆତ୍ମା ହିଁ ତମ ପ୍ରଧାନ ହୋଇଯାଇଛି। ବାବାଙ୍କୁ ଅବିନାଶୀ ଡାକ୍ତର ବୋଲି କୁହାଯାଉଛି। ଏବେ ଆତ୍ମା ନିଜକୁ ଆତ୍ମା ନିଶ୍ଚୟ କର, ଏବେ ଆତ୍ମା ସତ ପ୍ରଧାନରୁ ତମ ପ୍ରଧାନ ହୋଇଯାଇଛି, ତେଣୁ ଏହାକୁ ଇଞ୍ଜେକ୍ସନ ଆବଶ୍ୟକ। ବାବା କହୁଛନ୍ତି, ସନ୍ତାନ ମାନେ ନିଜକୁ ଆତ୍ମା ନିଶ୍ଚୟ କର ଏବଂ ନିଜର ବାବାଙ୍କୁ ମନେ ପକାଅ, ବୁଦ୍ଧି ଯୋଗ ଉପରେ ଅର୍ଥାତ୍ ନିଜର ମିଠା ଘରେ ଲଗାଅ, ବଞ୍ଚି ଥାଉଥାଉ ଫାଶୀରେ ଲଟକି ଯାଅ ଅର୍ଥାତ୍ ବୁଦ୍ଧି ଯୋଗ ଶାନ୍ତିଧାମରେ ଲଗାଅ। ଆମକୁ ମିଠା ଶାନ୍ତିଧାମ ଘରକୁ ଯିବାକୁ ହେବ, ନିର୍ବାଣ ଧାମକୁ ମିଠା ଘର ବୋଲି କୁହାଯାଉଛି। ଆଚ୍ଛା, ମିଠା ମିଠା ଶିଖିଲ ତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ୟାଦ ପ୍ୟାର ଗୁଡ୍ ମର୍ଣ୍ଣିଂ ନମସ୍ତେ ନମସ୍ତେ ନମସ୍ତେ। ବାବାଜୀ ଧାରଣା ପାଇଁ ମୁଖ୍ୟ ସାରାଂଶରେ କହୁଛନ୍ତି, ଫାର୍ଷ୍ଟ ପଏଣ୍ଟ, ଏହି ପୁରୁଣା ଦୁନିଆ ଯେପରି ବିନାଶ ହୋଇସାରିଛି ସେଥିପାଇଁ ନିଜକୁ ଏହାଠାରୁ ଅଲଗା ମନେ କରିବାକୁ ହେବ। ବ୍ରାହ୍ମଣ ପରିବାର ରୂପୀ ବୃକ୍ଷର ବୃଦ୍ଧି ହେବା ସହିତ ଯେଉଁ ସବୁ ବିଘ୍ନ ରୂପୀ ତୁଫାନ ଆସୁଛି ସେଗୁଡ଼ିକୁ ଡରିବାର ନାହିଁ, ସେଥିପାଇଁ ପାର ହେବାକୁ ହେବ। ସେକେଣ୍ଡ ପଏଣ୍ଟ, ଆତ୍ମାକୁ ସତ ପ୍ରଧାନ କରିବା ପାଇଁ ନିଜକୁ ଜ୍ଞାନ ଯୋଗର ଇଞ୍ଜେକ୍ସନ ଦେବାକୁ ପଡ଼ିବ, ନିଜର ବୁଦ୍ଧି ଯୋଗ ଶାନ୍ତିଧାମ ସହିତ ଲଗାଇବାକୁ ହେବ। ଆଜିର ବରଦାନ, ପ୍ରଥମେ ଆପଣଙ୍କର ପାଠ ଦ୍ୱାରା ମୁକୁଟଧାରୀ ହେଉଥିବା ମହାବୁଦ୍ଧିବାନ ଭବ। ପ୍ରଥମେ ଆପଣଙ୍କର ପାଠ ଦ୍ୱାରା ମୁକୁଟଧାରୀ ହେଉଥିବା ମହାବୁଦ୍ଧିମାନ ଭବ। ଯେପରି ବାପଦାଦା ନିଜକୁ ପିଲାମାନଙ୍କର ଆଜ୍ଞାଧୀନ ସେବକ ବୋଲି କହୁଛନ୍ତି ଏବଂ ସେବକ କହିବା ଦ୍ୱାରା ଆପେ ଆପେ ମୁକୁଟଧାରୀ ହୋଇଯାଉଛନ୍ତି, ସେହିପରି ତୁମେମାନେ ମଧ୍ୟ ନିଜେ ନମ୍ରଚିତ ହୋଇ ଅନ୍ୟକୁ ଶ୍ରେଷ୍ଠ ଆସନ ଦେଇଦିଅ। ଯଦି ତୁମେ ତାଙ୍କୁ ଆସନ ଉପରେ ବସାଇଦେବ ତେବେ ସେ ସ୍ୱତଃ ଭାବରେ ନିଜେ ସେଥିରୁ ଓହ୍ଲାଇ ଆସି ତୁମକୁ ବସାଇଦେବେ, କିନ୍ତୁ ତୁମେ ଯଦି ବସିବା ପାଇଁ ଚେଷ୍ଟା କରିବ ତେବେ ସେ ତୁମକୁ ବସିବାକୁ ଦେବେ ନାହିଁ। ସେଥିପାଇଁ ଅନ୍ୟକୁ ଆସନ ଛାଡ଼ିଦେବା ହିଁ ଆସନ ପ୍ରାପ୍ତ କରିବା। ତେଣୁ ପ୍ରଥମେ ଆପଣଙ୍କର ପାଠକୁ ଯଦି ଦୃଢ଼ ଭାବରେ ଧାରଣ କରିନେବେ ତେବେ ତୁମର ସଂସ୍କାର ମଧ୍ୟ ସହଜରେ ଅନ୍ୟମାନଙ୍କର ସଂସ୍କାର ସହିତ ମେଳ ଖାଇବ ଏବଂ ମୁକୁଟଧାରୀ ମଧ୍ୟ ହୋଇଯିବ। ଏହା ହିଁ ହେଉଛି ମହାବୁଦ୍ଧିମାନ ହେବାର ବିଧି। ଏଥିରେ ମେହନତ ମଧ୍ୟ ନାହିଁ ଏବଂ ପ୍ରାପ୍ତି ମଧ୍ୟ ଅଧିକ। ଆଜିର ସ୍ଲୋଗାନ, ଅବ୍ୟକ୍ତ ସ୍ଥିତି ଅନୁଭବ କରିବା ପାଇଁ ଅନ୍ତର୍ମୁଖୀ ଏକାନ୍ତବାସୀ ହୁଅ। ଅବ୍ୟକ୍ତ ସ୍ଥିତିର ଅନୁଭବ କରିବା ପାଇଁ ଅନ୍ତର୍ମୁଖୀ ଏକାନ୍ତବାସୀ ହୁଅ। ଅବ୍ୟକ୍ତ ଇସାରା ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ଏବେ ପର୍ଯ୍ୟନ୍ତ ଅଲଗା ଅଲଗା ଫୁଲ ହୋଇ ନିଜ ନିଜର ରଙ୍ଗ ଦେଖାଉଛ, କିନ୍ତୁ ଯେତେବେଳେ ଗୋଟିଏ ଫୁଲ ତୋଡ଼ା ରୂପରେ ନିଜେ ସୁଗନ୍ଧ ଚତୁର୍ଦ୍ଦିକ ଖେଳାଇବ ସେତେବେଳେ ହିଁ ଶକ୍ତି ଦଳର ପ୍ରତ୍ୟକ୍ଷତା ହେବ। ତେବେ ଯାଇ ତୁମର ସଂଗଠନର ଶକ୍ତି ପରମାତ୍ମା ପ୍ରତ୍ୟକ୍ଷତାର ନିମିତ୍ତ ହେବ। ଏବେ ପର୍ଯ୍ୟନ୍ତ ଜଣେ ଜଣେ ଅଲଗା ଅଲଗା ରହିଥିବା କାରଣରୁ ମେହନତ ଅଧିକ କରିବାକୁ ପଡ଼ୁଛି, କିନ୍ତୁ ଯେତେବେଳେ ତୁମର ସଂଗଠନ ଏକମତ ହୋଇଯିବ ସେତେବେଳେ ମେହନତ କମ୍ ଏବଂ ସଫଳତା ଅଧିକ ହେବ। ଓମ୍ ଶାନ୍ତି।